ହରେ କୃଷ୍ଣ ଉପସ୍ଥ ଭକ୍ତ ସଦାନନ୍ଦ ମାତୃବୃନ୍ଦ ଆପଣମାନଙ୍କୁ ଆମର ଏ ଭଗବତ ଗୀତା କ୍ଲାସ୍କୁ ବା କଥାକୁ ଆମେ ସ୍ୱାଗତ ଜଣାଉଛୁ। ତେଣୁ ଆମେ ପ୍ରଥମଥର ପାଇଁ ଆମକୁ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଏବଂ ସୁଦର୍ଶନ ଦେବଙ୍କର କୃପାରୁ ଏବଂ ଶ୍ରୀ ଗୋପାଳ ମହାରାଜ ଶ୍ରୀ ଗୁରୁଦେବ ସମସ୍ତ ସାଧୁଗୁରୁ ବୈଷ୍ଣବମାନଙ୍କ କୃପାରୁ ଆଜି ଆମକୁ ଏଇ କଥା କହିବା ପାଇଁ ସୁଯୋଗ ମିଳିଲା। ପ୍ରକୃତରେ ଆଉ ଜଣେ ବକ୍ତା ଆସିଥିଲେ କଥା କହିବା ପାଇଁ, କିନ୍ତୁ ଜଗନ୍ନାଥଙ୍କର ଅଲଗା ବ୍ୟବସ୍ଥା ରହିଛି, ଆମକୁ ସୁଯୋଗ ମିଳିଲା। ଯଦିଓ ଆମର ଆଉ ଗୋଟେ କ୍ଲାସ୍ ଅଛି, ଆମେ କ୍ଲାସ୍ ଷ୍ଟାର୍ଟିଂ କରିବା କଥା, ଆମେ କଥା ଶ୍ରବଣ କରିବା କଥା, ଆମର ଆଜିଠୁ ଆରମ୍ଭ ହେଇଯାଇଛି ଗୋଟେ କ୍ଲାସ୍ ଭକ୍ତି ବୈଭବ, ଆମର ଆଜିଠୁ କ୍ଲାସ୍ ଚାଲିଛି। କିନ୍ତୁ ଯେହେତୁ ଏଇଟାକୁ ଆମେ ଇଏ କରିଦେଇଛୁ, ତେଣୁ ଆମେ ଏଇଠି କଥା କହିବା ପାଇଁ ଆମକୁ ସୁଯୋଗ ଦେଲେ ଜଗନ୍ନାଥ ମହାପ୍ରଭୁ। ଆପଣମାନେ ବହୁତ ଭାଗ୍ୟବାନ, ଏଇଭଳି ଭାବରେ ସତ୍ସଙ୍ଗରେ ଯୋଗ ଦେଉଛନ୍ତି। ଛୋଟ ପିଲାମାନେ ସେଠି ଅଛନ୍ତି, ଛୋଟ ପିଲାମାନେ ଭଗବାନ କଥା ପିଲାଦିନରୁ ଯେଉଁମାନେ ଶ୍ରବଣ କରନ୍ତି ତାଙ୍କ କଥା କ'ଣ କହିବା। ଆମର ବର୍ଣ୍ଣନା କରାଯାଇଛି, ଯେଉଁମାନେ ଭାଗବତ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଛୋଟ ପିଲାଦିନରୁ ସେମାନେ ବହୁତ ଭାଗ୍ୟବାନ। କେତେଜଣ ଛୋଟ ପିଲା ଏ ଭଗବାନ କଥା ଶୁଣୁଛନ୍ତି? ଆପଣଙ୍କର ଏଇଠି ମଧୁପାଟଣାରେ କେତେ ପିଲା ଅଛନ୍ତି? କିନ୍ତୁ କେତେଜଣ ବର୍ତ୍ତମାନ କିଏ ସବୁ ଫିଲ୍ମ ଦେଖୁଥିବେ, କିଏ ଟିଭି ଦେଖୁଥିବେ, କିଏ ମୋବାଇଲରେ କାର୍ଟୁନ୍ ଦେଖୁଥିବେ, ଏସବୁ ଦେଖୁଥିବେ, କିନ୍ତୁ ଏ ଛୋଟ ପିଲାମାନେ ଭଗବାନ କଥା ଶୁଣୁଛନ୍ତି। ଭାଗବତ ବର୍ଣ୍ଣନା କରାଯାଇଛି ଯେଉଁଭଳି ଭାବରେ ଔଷଧ ଆମେ ଖାଇଲେ, ଆମର ରୋଗ ହେଲେ ଆମେ ଔଷଧ ନେଉଛେ, ଔଷଧ ଖାଇଲେ କେମିତି ରୋଗ ଭଲ କରୁଛୁ ଔଷଧ ଆମେ ଜାଣିନାହିଁ, କିନ୍ତୁ ଔଷଧ ରୋଗ ଭଲ କରେ। ସେଇଭଳି ଭାବରେ ପିଲାମାନେ ଏଇ ଭଗବାନ କଥା ନ ବୁଝିଲେ ମଧ୍ୟ ତାଙ୍କ ହୃଦୟରେ ସେଇଟା ତାଙ୍କ କାର୍ଯ୍ୟ କରିବ, ଔଷଧ ଭଳି କାର୍ଯ୍ୟ କରିବ। ଗୋଟେ କଥା ରହିଛି ଛୋଟ ପିଲାଙ୍କର କଥା, ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜ ଭଗବତ ଗୀତାରେ କହିଛନ୍ତି, ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ପ୍ରହ୍ଲାଦ ଚାଷ ଦୈତ୍ୟାନାମ ଦଶମ ଅଧ୍ୟାୟ ବିଭୂତି ଯୋଗ, ଭଗବାନଙ୍କୁ କେମିତି ଆମେ ସବୁବେଳେ ମନେ ରଖିବା। ଆମେ ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ବିଭିନ୍ନ କଥା ଚିନ୍ତା କରୁଛେ, ଯେଉଁମାନେ ବଦ୍ଧ ଜୀବ ଆଉ ଯେଉଁମାନେ ମୁକ୍ତ ଜୀବ ତାଙ୍କ ଭିତରେ ତଫାତ୍ ହେଉଛି ଏଇଟା, ଯେଉଁମାନେ ବଦ୍ଧ ଜୀବ ସେମାନେ ଭଗବାନଙ୍କୁ କେଉଁଠି ଦେଖିପାରନ୍ତି ନାହିଁ କି ଚିନ୍ତା କରିପାରନ୍ତି ନାହିଁ କି ମାନନ୍ତି ନାହିଁ ଭଗବାନ ଅଛନ୍ତି ବୋଲି, କିନ୍ତୁ ଯେଉଁମାନେ ମୁକ୍ତ ଜୀବ ସେମାନେ ସବୁଠି ଭଗବାନ ଦର୍ଶନ କରନ୍ତି। ପ୍ରହ୍ଲାଦ ମହାରାଜ ସେଇଭଳି ଭାବରେ ଥିଲେ, ଭଗବାନଙ୍କୁ ସବୁଠାରୁ ଦର୍ଶନ କରୁଥିଲେ। ତୁମ ଭଳି ପାଞ୍ଚ ବର୍ଷରୁ ଥିଲାବେଳେ ଭାଗବତର ବର୍ଣ୍ଣନା କରାଯାଇଛି, ଯେତେବେଳେ ତାଙ୍କ ସ୍କୁଲରେ ସମୟ ମିଳେ, ଟିଚରମାନେ ଯଦି ପଳେଇ ଯାଇଛନ୍ତି କୁଆଡ଼େ କାର୍ଯ୍ୟରେ, ତାଙ୍କ ସାଙ୍ଗେ ପିଲାମାନେ ଚାଲ ଖେଳିବା ସପ୍ତଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ପ୍ରହ୍ଲାଦ କହୁଛନ୍ତି ପିଲାମାନେ କୁମାର ଆଚରିତ ପ୍ରାଜ୍ଞ, ଛୋଟ ପିଲା ପାଞ୍ଚ ବର୍ଷରୁ କୁମାର ବୟସ କୁହାଯାଉଛି, ପଞ୍ଚମ ବର୍ଷ ପର୍ଯ୍ୟନ୍ତ କୁମାର ବୟସ, ଷଷ୍ଠ ବର୍ଷରୁ ଦଶ ବର୍ଷ ପର୍ଯ୍ୟନ୍ତ ପୌବନ ବର୍ଷ। ପ୍ରହ୍ଲାଦ କହୁଛନ୍ତି, ପ୍ରହ୍ଲାଦଙ୍କ ଶିକ୍ଷା ତ ରହିଛି, ଆମେ ଖାଲି କହିବା ଏମିତିକି ମାଆଙ୍କ ଗର୍ଭରେ ଥିଲେ, ଯେତେବେଳେ ଛୋଟ ପିଲା ଥିଲେ ଭଗବତ ଗୀତାରେ ସେଇଟା ଭଗବାନ କହିଲେ, ପ୍ରହ୍ଲାଦ ଚାଷ ଦୈତ୍ୟାନାମ, ଦୈତ୍ୟ କହିଲେ କେଉଁମାନେ ଅସୁରମାନେ, ଯେଉଁମାନେ ଭଗବାନଙ୍କୁ ମାନନ୍ତି ନାହିଁ। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ପୃଥିବୀରେ ବହୁତ ଅଛନ୍ତି, ସେମାନେ ଭଗବାନ ଅଛନ୍ତି ବୋଲି କହିବେ ନାହିଁ, ଭଗବାନ ନାହାନ୍ତି, ଭଗବାନ କ'ଣ, ଏସବୁ ମିଛ କଳ୍ପନା ସ୍ୱରୂପ। ଏମାନେ ସବୁ ଅସୁର ସ୍ୱଭାବ, ଚାରି ପ୍ରକାର ବ୍ୟକ୍ତି ଅଛନ୍ତି, ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ଅସୁର, ଅସୁରମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ସେହିଭଳି ଭାବରେ ଜଣେ ଅସୁର ଥିଲେ ହିରଣ୍ୟକଶିପୁ, ଯଦିଓ ପ୍ରକୃତରେ ସେ ଭଗବାନଙ୍କ ପାର୍ଷଦ, ଆମେ ଯେମିତି ଆପଣ ମଧୁପାଟଣା ରହିଛି, କଟକ ରହିଛି, ଭୁବନେଶ୍ୱର ରହିଛି, ଓଡ଼ିଶା ରହିଛି, ଭାରତ ରହିଛି, କେତେ ପୃଥିବୀରେ କେତେ ଦେଶ ସବୁ ରହିଛି, ଜିଲ୍ଲା ରହିଛି, ସବୁ ରହିଛି, ସେହିଭଳି ଭାବରେ ଇଏ ହେଉଛି ପ୍ରାକୃତ ଜଗତ, ଏସବୁ ଧ୍ୱଂସ ହେଇଯିବ, ଗୋଟେ ଦିନ ଆସିବ ଧ୍ୱଂସ ହେଇଯିବ। ଯାହା ଗୋଟେ ଜଗତ ରହିଛି ସେଇଟା କହିଲା ଚିତ୍ ଜଗତ, ଚିତ୍ ଜଗତ ରହିଛି, ସେ ଚିତ୍ ଜଗତରେ କିଛି ନଷ୍ଟ ହେବ ନାହିଁ। ତେଣୁ ସେଇଭଳି ଭାବରେ ଯିଏ ରହିଛନ୍ତି ଭଗବାନ, ସେ ଚିତ୍ ଜଗତରୁ ଆସନ୍ତି, ସେ ଚିତ୍ ଜଗତ ଯେଉଁ ରହିଛି ସେ ଚିତ୍ ଜଗତରେ ବିଭିନ୍ନ ଲୋକ ସବୁ ରହିଛି, ଯେମିତି ଆମର ଏଠି କଟକ ଭୁବନେଶ୍ୱର ପୁରୀ ରହିଛି, ସବୁ ବିଭିନ୍ନ ପ୍ରକାର ଜିଲ୍ଲା ରହିଛି ସବୁ ରହିଛି, ସେହିଭଳି ଭାବରେ ଚିତ୍ ଜଗତରେ ବିଭିନ୍ନ ଲୋକ ସବୁ ରହିଛି, ବୈକୁଣ୍ଠ ଲୋକ କୁହାଯାଏ, ବୈକୁଣ୍ଠ ଲୋକ ବିଷ୍ଣୁ ରହିଛନ୍ତି ସେଠି, ବିଷ୍ଣୁ ବୈକୁଣ୍ଠ ଲୋକରେ ଥରେ ଜଣେ ଯାଇଥିଲେ, ଚାରି ଜଣ ଛୋଟ ପିଲା ଭଳିଆ ରହିଛନ୍ତି, ସିଏ ପାଞ୍ଚ ବର୍ଷ ପିଲା ଭଳି ରହିଛନ୍ତି, ଚାରି କୁମାର, ଏମାନେ ହେଉଛନ୍ତି ବ୍ରହ୍ମାଙ୍କର ଚାରି ପୁତ୍ର, ସନକ ସନାତନ ସନାତନ ସନତ କୁମାର, ଏମାନେ ହେଉଛନ୍ତି ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର, ଜ୍ଞାନ ଶକ୍ତିର ଅବତାର, ସେମାନେ ଯାଉଛନ୍ତି, ତାଙ୍କ ପିତା ହେଉଛନ୍ତି ବ୍ରହ୍ମା, ବ୍ରହ୍ମାଙ୍କଠାରୁ ଭଗବାନ ବିଷୟରେ ସେ ଶ୍ରବଣ କରିଥିଲେ, ଶ୍ରବଣ କରିକି ଚାହୁଁଥିଲେ ଯିବା ପାଇଁ ଦେଖିବା ପାଇଁ କିଭଳି ସେ ଲୋକ, ତାଙ୍କର ସେତିକି ଯୋଗ ଥିଲା, ଯୋଗ ଶକ୍ତି ଥିଲା, ବୈକୁଣ୍ଠ ଲୋକକୁ ଯିଏ ଯାଇପାରିବେ ନାହିଁ, କାରଣ ଏଇ ଯେଉଁ ଭୌତିକ ଜଗତ ରହିଛି, ଭୌତିକ ଜଗତ ରହିଛି, ଏ ଭୌତିକ ଜଗତରେ ଆମେ ସକାଳେ ଯଦି କହୁଛୁ 14 ଭୁବନ ରହିଛି, ଆମେ ରହିଛୁ ମଝିରେ, ଇଏ ହେଉଛି ପୃଥିବୀ ଲୋକ, ଆ ଉପରେ ରହିଛି ଭୂଗୋଲୋକ, ସ୍ୱର୍ଗ ଲୋକ, ମହାପୁଲୋକ, ଜନଲୋକ ଇତ୍ୟାଦି ହେଇକିରି ଏ ବ୍ରହ୍ମା ରହିଛନ୍ତି, ଅନ୍ତିମ ଲୋକରେ ବ୍ରହ୍ମା ରହିଛନ୍ତି, ସତ୍ୟଲୋକ, ତା ଉପରେ ସବୁ ଆବରଣ ରହିଛି, ଯେମିତି ଆମେ ଗୋଟେ ରହିଛି ବଲ୍ ଭଳିଆ ରହିଛି, ଆବରଣ ରହିଛି, ସେହିଭଳି ଭାବରେ ଫୁଟବଲ୍ ଦେଖୁଥିବେ, ଖେଳୁଥିବେ ସବୁ, ଫୁଟବଲ୍ ଗୋଟେ ଘୋଡ଼ଣୀ ଭଳିଆ ରହିଛି, ସେହିଭଳି ଭାବରେ ଏ ଯେଉଁ ବିଶ୍ୱକୁ 7 ଆବରଣ ରହିଛି, 7 ଭାବରେ ବନ୍ଦ ହେଇକି ରହିଛି ଏ ଭୌତିକ ଜଗତ, ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ 10 ଅଧିକା, ତାକୁ କେହି ବାହାରେ ଯାଇପାରିବେ ନାହିଁ, କିନ୍ତୁ ଏ ଚାରି କୁମାର ଏମାନେ ଭଗବାନଙ୍କର ଜଣେ ଅବତାର, ଜ୍ଞାନ ଶକ୍ତିର ଅବତାର, ସେମାନଙ୍କ ସବୁ ବାହାର ହେଇକିରି ଚିତ୍ ଜଗତକୁ ଯାଇଥିଲେ, ବୈକୁଣ୍ଠ ଲୋକକୁ ଯାଇଥିଲେ, ସେଇଠି ବୈକୁଣ୍ଠ ଲୋକରେ ବିଭିନ୍ନ ଗେଟ୍ ସବୁ ରହିଛି, ଗେଟ୍ ରହିଛି, ସେ ସପ୍ତମ ଦ୍ୱାରରେ ଯେତେବେଳେ ପହଞ୍ଚିଲେ, ସେ ସପ୍ତମ ଦ୍ୱାରରେ ଯେ ଥିଲେ ଦ୍ୱାରପାଳ 2 ଥିଲେ, ସେମାନେ ହେଉଛନ୍ତି ଜୟ ଏବଂ ବିଜୟ, ଜୟ ବିଜୟ ତାଙ୍କୁ ବାଧା ଦେଇଗଲେ, ତାଙ୍କ ବୟସ ବହୁତ ବର୍ଷ, 20 ବର୍ଷ ତାଙ୍କୁ, କିନ୍ତୁ ସେ 5 ବାଳକ ହୋଇ ରହିଛନ୍ତି, ଆଉ କୌଣସି ଡ୍ରେସ୍ ପିନ୍ଧି ନାହାନ୍ତି, ଉଲଗ୍ନ ହେଇକି ରହିଛନ୍ତି, ତେଣୁ ସେ ତାଙ୍କୁ ବାଧା ଦେଇଦେଲେ, ଏଇ କୁଆଡ଼େ ଯାଉଛ ପିଲାମାନେ ସେ କହିଦେଲେ, ତେଣୁ ତାଙ୍କର କ୍ରୋଧ ଆସିଲା, ବୈକୁଣ୍ଠ ଲୋକରେ କ୍ରୋଧ ଆସିବା କଥା ନୁହଁ, ଏ ଭଗବାନଙ୍କ ବ୍ୟବସ୍ଥାରେ ବୈକୁଣ୍ଠା, କୌଣସି କୁଣ୍ଠା ନାହିଁ, କୌଣସି ଦୁଃଖ ନାହିଁ, ସେଠି ଆନନ୍ଦ ହିଁ ଆନନ୍ଦ, କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ତାଙ୍କର କ୍ରୋଧ ଆସିଲା, ତାକୁ ଅଭିଶାପ ଦେଇଦେଲେ, ତମେ ଏଭଳି ଭାବେ ଭେଦବୁଦ୍ଧି କରୁଛ, ଏଇ ଚିତ୍ ଜଗତରେ ରହିକିରି, ଭେଦବୁଦ୍ଧି ଜଗତ ହେଉଛି ପ୍ରାକୃତ ଜଗତ, ବା ଏଇ ଯେଉଁ ଆମେ ରହିଛେ, ଏଠି ଭେଦ ରହିଛି, ତମେ ସେଇଠିକି ଯାଅ, ଏଇଭଳି ଭାବରେ କହିବାରୁ ସେମାନେ ଆସିଥିଲେ, 3 ଧରିକି ଆସିଥିଲେ, ସତ୍ୟଯୁଗରେ ସେ ଆସିଥିଲେ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶ୍ୟପ ରୂପରେ, ଏ ଦିତିଙ୍କର ପୁତ୍ର ଦୈତ୍ୟ, ହିରଣ୍ୟକଶ୍ୟପଙ୍କର ପୁତ୍ର ହେଉଛନ୍ତି ପ୍ରହ୍ଲାଦ, ତେଣୁ ଯେଉଁମାନେ ଦୈତ୍ୟ କହିଲେ ସେମାନେ ଭଗବାନ ଗ୍ରହଣ କରନ୍ତି ନାହିଁ, ତେଣୁ ତାଙ୍କ ଭିତରୁ ଜଣେ ହେଉଛନ୍ତି ପ୍ରହ୍ଲାଦ, ଭଗବାନଙ୍କୁ ଜଣେ ବିଭୂତି, ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଭଗବାନଙ୍କର ବିଭୂତି, ସେ ବହୁତ ଶକ୍ତି ତାଙ୍କର ରହିଛି, ପ୍ରହ୍ଲାଦ ମାଆଙ୍କ ଗର୍ଭରେ ଥିଲାବେଳେ ହିରଣ୍ୟକଶିପ ଦେବତାମାନଙ୍କର ପରାସ୍ତ ହେଇକିରି ଯାଇକିରି ମନ୍ଦର ପର୍ବତରେ ତପସ୍ୟା କରୁଥିଲେ, ତପସ୍ୟା କରିବାର ଉଦ୍ଦେଶ୍ୟ ଥିଲା ଆମେ ବ୍ରହ୍ମାଙ୍କ ଠାରୁ ବର ପ୍ରାପ୍ତ ହୋଇକରି ଆଉ ଦେବତାମାନଙ୍କୁ ପରାସ୍ତ କରିବୁ, ଏଇ ଉଦ୍ଦେଶ୍ୟରେ ଯାଇକି ତପସ୍ୟା କରୁଛନ୍ତି, ଦେବଲୋକର 100 ଧରିକି ସେ ତପସ୍ୟା କରିଥିଲେ, 36,000 ଏତିକି ବର୍ଷ ତପସ୍ୟା କରିଥିଲେ ସିଏ, ଯାହା ହେଉ ସିଏ ଯେତେବେଳେ ତପସ୍ୟା କରୁଥିଲେ ଦେବତାମାନେ ଆସିକରି ତାଙ୍କର ରାଜଧାନୀକୁ ଆକ୍ରମଣ କରିକିରି ତାଙ୍କର ପତ୍ନୀ କୟାଧୁକୁ ନେଇଯାଇଥିଲେ, ବନ୍ଦୀ କରି ନେଇଯାଇଥିଲେ, ଏ ମାଆଙ୍କ ଗର୍ଭରେ ଥିଲେ ପ୍ରହ୍ଲାଦ, ପ୍ରହ୍ଲାଦ ମାଆଙ୍କ ଗର୍ଭରେ ଥିଲେ, ସେହି ସମୟରେ ନାରଦ ମୁନି ଆସି ତାଙ୍କୁ ଉଦ୍ଧାର କଲେ, ଆମ ମାଆଙ୍କୁ ଉଦ୍ଧାର କଲେ, ମାଆଙ୍କୁ ଉଦ୍ଧାର କରି ତାଙ୍କ ଆଶ୍ରମରେ ରଖିକିରି ଭଗବାନ କଥା କୁହନ୍ତି, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଆଶ୍ରମ କହିଲେ ଆମର ଏଇ ଗୋଟେ ଆଶ୍ରମ ରହିଛି, ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଭଗବାନଙ୍କ ସେବା ପୂଜା ଭଗବାନ କଥା ସବୁ ଚାଲିଛି, ସେହିଭଳି ଭାବରେ ନାରଦ ମୁନି ତାଙ୍କ ମାଆଙ୍କୁ ଭଗବାନ କଥା କହନ୍ତି, କିନ୍ତୁ ପ୍ରହ୍ଲାଦ ତାଙ୍କ ମାଆଙ୍କ ଗର୍ଭରେ ରହିକରି ସେସବୁ ଶୁଣୁଥିଲେ, ମାନେ କହିବାର ଉଦ୍ଦେଶ୍ୟ ଥିଲା ସେଇଟା ଛୋଟ ପିଲା ତମେ ବୁଝନ୍ତୁ କି ନ ବୁଝନ୍ତୁ ତାଙ୍କ କାନରେ ଭଗବାନ କଥା ପ୍ରବେଶ କଲା ମାନେ ସେଇଟା କାର୍ଯ୍ୟ କରିବ। ଛୋଟ ପିଲା ତାହେଲେ କ'ଣ ହବ, ମାଙ୍କ ଗର୍ଭରେ ରହିକି ସେ ସବୁ ଶୁଣୁଥିଲେ। ଏମିତିକି ତାଙ୍କ ମା ଭୁଲିଗଲେ ଭଗବାନ କଥା, ନାରଦ ମୁନି ଯେଉଁ ଭଗବାନ ବିଷୟରେ କହିଲେ ଭଗବାନଙ୍କ ଗୁଣ ନାମ ରୂପ ସବୁ ବର୍ଣ୍ଣନା କରିଥିଲେ, ପ୍ରହ୍ଲାଦ ଭୁଲି ନା। ଯେତେବେଳେ ସେ ପାଠ ପଢ଼ିବା ପାଇଁ ଯାଇଥିଲେ, 5 ବର୍ଷର ବାଳକ ହେଇଥିଲେ, ସେଇ ସମୟରେ ତାଙ୍କ ସ୍କୁଲରେ ଯେତେବେଳେ ତାଙ୍କ ଶିକ୍ଷକ ଥିଲେ କିଏ କିଏ, ଷଣ୍ଡ ଏବଂ ଅମର୍କ, ଇଏ ହେଉଛନ୍ତି ଶୁକ୍ରାଚାର୍ଯ୍ୟଙ୍କ 2 ପୁତ୍ର। ଏମାନେ ଥିଲେ ଖରାବେଳେ କାଲି ଯାଇଛନ୍ତି ଅନ୍ୟ କାର୍ଯ୍ୟରେ, ଖେଳ ଛୁଟି ସମୟ ପିଲାମାନେ ସବୁ ନେଇଲେ ଖେଳିବା ପାଇଁ। ପ୍ରହ୍ଲାଦ କହୁଛି ପ୍ରହ୍ଲାଦ ଆସ ଯିବା ଖେଳିବା, ଶୀଘ୍ର ଆସ ଶୀଘ୍ର ଆସ, ସମୟ ନଷ୍ଟ କର ନା। ତେଣୁ ପ୍ରହ୍ଲାଦ କହୁଛନ୍ତି ପିଲାମାନେ ତାଙ୍କ ସାଙ୍ଗମାନେ ସେମାନେ ପିଲାମାନେ କୁମାରାଚରିତ ପ୍ରାଜ୍ଞ, ଏଇ ଯେଉଁ 5 ବର୍ଷ ବୟସ ଅଛି ଏହି ବୟସରୁ ଆମେ ଭଗବାନ ବିଷୟରେ ଶିକ୍ଷା କରିବା କଥା। ପ୍ରାଜ୍ଞ ଶ୍ରେଷ୍ଠ ଜ୍ଞାନ, ଏଇଟା ଭୌତିକ ଜଗତରେ ବହୁତ ଜ୍ଞାନ ରହିଛି କିନ୍ତୁ ଭଗବାନଙ୍କ ସମସ୍ତ ଜ୍ଞାନ ହେଉଛି ଶ୍ରେଷ୍ଠ ଜ୍ଞାନ। ଭଗବତ ଗୀତା 9 ଅଧ୍ୟାୟରେ ଭଗବାନ କହିଲେ ରାଜ ବିଦ୍ୟା ରାଜ ବିଜମ, ଇଏ ହେଉଛି ଶ୍ରେଷ୍ଠ ବିଦ୍ୟା, ଭଗବାନଙ୍କ ସମସ୍ତ ଜ୍ଞାନ ହେଉଛି ଶ୍ରେଷ୍ଠ ବିଦ୍ୟା, ଶ୍ରେଷ୍ଠ ଜ୍ଞାନ। ତେଣୁ ପ୍ରହ୍ଲାଦ ମହାରାଜ ତାଙ୍କୁ ସବୁ ଭଗବାନ କଥା କହିଲେ। ପିଲାମାନେ କହୁଛନ୍ତି ନା ନା ଏବେ ଖେଳିବା ସମୟ, ତାପରେ କରିବା, ଛୋଟ ପିଲା ନା ନା, ଏହି ସମୟରେ ଜ୍ଞାନ ପ୍ରାପ୍ତ ହେବା କଥା। କୁମାରାଚରିତ ପ୍ରାଜ୍ଞ, ଭାଗବତ ଧର୍ମ ହେଉଛି ଏଇଭଳି ଭାବରେ ଯିଏ କି ଆଚରଣ କରିପାରିବେ, ଛୋଟ ପିଲାମାନେ ଇଏ କ'ଣ ଆଚରଣ କରିପାରିବେ ନା। ପ୍ରହ୍ଲାଦ ତାଙ୍କ ମାଙ୍କ ଗର୍ଭରେ ରହିକି ଆଚରଣ କରିଥିଲେ, ଛୋଟ ପିଲା ଥିଲେ ବାଳକ ଧ୍ରୁବ, ସିଏ ଭଗବାନଙ୍କର ଭକ୍ତିକୁ ଆଚରଣ କରିଥିଲେ। ଭାଗବତ ଧର୍ମ ହେଉଛି ଏଭଳି ଭାବରେ ଧର୍ମାନ୍ ଭାଗବତାନ ଇହ ଦୁର୍ଲଭମ ମାନୁଷ୍ୟ ଜନ୍ମ, କାହିଁକି ନା ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ। ମନୁଷ୍ୟ ଜନ୍ମ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି, 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। କେତେ ଲକ୍ଷ? 80 ଲକ୍ଷ। ଜଡ଼ ଜୀବ 9 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଆମର ବୈଜ୍ଞାନିକମାନେ ଜାଣିନଥିବେ ଏତେ ଜୀବ ଅଛନ୍ତି ବୋଲି। ଜଡ଼ ଜୀବ 9 ଲକ୍ଷ ପ୍ରକାର ଅଛନ୍ତି, ଗଛଲତା ଇତ୍ୟାଦି 20 ଲକ୍ଷ ପ୍ରକାର ଅଛନ୍ତି, ସ୍ଥାବର ଯେଉଁ ଗୋଟିଏ ସ୍ଥାନରେ ରହନ୍ତି ସବୁ ସାବର 20 ଲକ୍ଷ ପ୍ରକାର ସେମାନେ ଅଛନ୍ତି, ଛୋଟ ଛୋଟ କୃମି ଇତ୍ୟାଦି 11 ଲକ୍ଷ ପ୍ରକାର ଅଛନ୍ତି, ତାପରେ ପକ୍ଷୀ 10 ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି, ଏବଂ ପଶୁମାନେ 30 ଲକ୍ଷ ପ୍ରକାର ପଶୁ ଅଛନ୍ତି। ଆଗକୁ ଯଦି ମିଶାଇଦେବ ଦେଖିବ 80 ଲକ୍ଷ ପ୍ରକାର ଜୀବ। ଏତିକି ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି, ଦୁର୍ଲଭମ ମାଂସ ଜନ୍ମ। ପ୍ରହ୍ଲାଦ କହିଲେ ମନୁଷ୍ୟ ଜନ୍ମ ବହୁତ ଦୁର୍ଲଭ, ଦୁର୍ଲଭ ମାଂସ ଜନ୍ମ ତଥାପି ଅଧ୍ରୁବମ, କିନ୍ତୁ ଆମେ କହିପାରିବା ନାହିଁ କିଏ କେବେ ମୃତ୍ୟୁବରଣ କରିବ। ଛୋଟ ପିଲା ବି ମୃତ୍ୟୁବରଣ କରୁଛି, ବୁଢ଼ା ଲୋକ ବି ମୃତ୍ୟୁବରଣ କରୁଛନ୍ତି, ଯୁବକ ମୃତ୍ୟୁବରଣ କରୁଛନ୍ତି, ସମସ୍ତେ ସବୁ ଅବସ୍ଥାରେ କହିହେବ ନାହିଁ ଅଧ୍ରୁବମ। କିନ୍ତୁ ଅର୍ଥଦମ, ଅର୍ଥଦମ କହିଲେ ମନୁଷ୍ୟ ଶରୀରରେ ଆମେ ଭଗବାନ ପ୍ରାପ୍ତ ହୋଇପାରିବୁ, ପରମାର୍ଥ ଏ ପରମାର୍ଥ। ସମସ୍ତେ ଧନ ପାଇଁ ରୁଚି କମ୍ପାନୀ ଏଇଠି ଅଛି, ବିରାଟ କମ୍ପାନୀ ଚାରିଗୁଲ ବାସ ମହକି ଯାଉଛି, ଧନ ପାଇଁ ଅର୍ଥ ରୋଜଗାର କରିବା ପାଇଁ ସବୁ କରୁଛନ୍ତି। କେତେ ଲୋକ କାମ କରୁଛନ୍ତି, କେତେ ଗାଡ଼ି ଲାଗିଛି, କେତେ ସିକ୍ୟୁରିଟି ଫିକ୍ୟୁରିଟି ସବୁ ରହିଛନ୍ତି। ମୁଁ ଫାର୍ଷ୍ଟ ଟାଇମ୍ ଏଠିକି ଆସିଲି, ମୁଁ ଆଗରୁ ଆସିନଥିଲି କ'ଣ ଏତେ ବାସ କମି ଯାଉଛି ରୁଚି କମ୍ପାନୀ, କିନ୍ତୁ ଅର୍ଥ ରୋଜଗାର କରୁଛନ୍ତି, ଅର୍ଥ ଟଙ୍କା ରୋଜଗାର କରୁଛନ୍ତି, ଏତେ ଟଙ୍କାରେ ଚାକିରି କରୁଛନ୍ତି, ଏତେ ସବୁ କମ୍ପାନୀ ବହୁତ ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ଇଏ ଅର୍ଥ ଆମକୁ ଚିତ୍ ଜଗତକୁ ନେଇପାରିବ ନାହିଁ। ମନୁଷ୍ୟ ଜନ୍ମ ସେଥିପାଇଁ ଉଦ୍ଦିଷ୍ଟ ନୁହଁ, ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ଅର୍ଥଦମ, ପରମାର୍ଥ ଲାଭ କରିବା, ପରମ ଅର୍ଥ। ପରମ ଅର୍ଥ କ'ଣ ନା କୃଷ୍ଣ ପ୍ରେମ, କୃଷ୍ଣ ପ୍ରେମ। ସମସ୍ତେ ଧର୍ମ ଅର୍ଥ କାମ ମୁଖ୍ୟ, ଧର୍ମ ତ ଆଜିକାଲି କଳିଯୁଗରେ କେହି ଧର୍ମ କିଛି ଜାଣିନାହାନ୍ତି କ'ଣ, ଅଧିକାଂଶ ଓଡ଼ିଶାବାସୀମାନଙ୍କ କଥା ଅଲଗା, କଟକବାସୀମାନଙ୍କ କଥା ଅଲଗା, କିନ୍ତୁ ସାଧାରଣ ଭାବରେ ଦେଖିବା କେହି ଧର୍ମ ବିଷୟରେ କିଛି ଚିନ୍ତା କରୁନାହାନ୍ତି, ପଶୁପଡ଼ି ଜୀବନଯାପନ କରୁଛନ୍ତି। ତେଣୁ ଯେଉଁମାନେ ଧର୍ମ କିଛି ଆଚରଣ କରୁଛନ୍ତି, ଧର୍ମ ମାଧ୍ୟମରେ କିଛି ଅର୍ଥ ରୋଜଗାର କରିବା, ଭୌତିକ ଅର୍ଥ କଥା କୁହାଯାଉଛି, ଧର୍ମ ଅର୍ଥ। ଅର୍ଥ କିଛି ରୋଜଗାର କଲେ ଆମର ଯେଉଁ ବିଭିନ୍ନ ପ୍ରକାର ଆବଶ୍ୟକତା ରହିଛି, କାମନା ରହିଛି, ସେ ପୂରଣ କରିବା ଏବଂ ଅନ୍ତିମ ଲକ୍ଷ୍ୟ ହେବ ମୁଖ୍ୟ, କେମିତି ବହୁତ ଜାଗତରୁ ଉଦ୍ଧାର ପାଇବା। କିନ୍ତୁ ଏଇଟା ମଧ୍ୟ ଶ୍ରେଷ୍ଠ ଲକ୍ଷ୍ୟ ନୁହଁ, ଆମର ମନୁଷ୍ୟ ଜନ୍ମର ଶ୍ରେଷ୍ଠ ଲକ୍ଷ୍ୟ ନୁହଁ। ମନୁଷ୍ୟ ଜନ୍ମର ଶ୍ରେଷ୍ଠ ଲକ୍ଷ୍ୟ ହେଉଛି ପରମାର୍ଥ କହିଲେ କୃଷ୍ଣ ପ୍ରେମ ଲାଭ କରିବା, ହେଉଛି ପଞ୍ଚମ ପୁରୁଷାର୍ଥ, ଯେଉଁଥିପାଇଁ ଭଗବାନ ଆସନ୍ତି ସେଇ ଜ୍ଞାନକୁ ପ୍ରଦାନ କରନ୍ତି। ଭଗବତ ଗୀତାରେ ସେଇ ଜ୍ଞାନ ଦେଇଛନ୍ତି ଭଗବାନ, ଭାଗବତମାନେ ସେଇ ଜ୍ଞାନ ଦିଆଯାଇଛି, ଭଗବାନ ଦେଇଛନ୍ତି, ତାଙ୍କର ଭକ୍ତମାନେ ଦେଇଛନ୍ତି, ମନୁଷ୍ୟମାନେ ଦେଇଛନ୍ତି, ଏସବୁ ଦେଇଛନ୍ତି। ଏଇ କୃଷ୍ଣ ପ୍ରେମ କେମିତି ଲାଭ କରିବା, ମନୁଷ୍ୟ ଜନ୍ମ ଉଦ୍ଦେଶ୍ୟ ହେଉଛି ସେଇଟା। ତଥାପି ଅଧ୍ରୁବ ମଠ ଏଇଭଳି ଭାବରେ ପ୍ରହ୍ଲାଦ ମହାରାଜ ତାଙ୍କୁ କହିଥିଲେ ତାଙ୍କ ବାଳକମାନଙ୍କୁ, ଯଦିଓ ଦୈତ୍ୟକୂଳରେ ଯେଉଁମାନେ ଜନ୍ମଗ୍ରହଣ କରୁଛନ୍ତି ସେମାନେ ଭଗବାନ ମାନୁନାହାନ୍ତି। ଚାରି ପ୍ରକାର ବ୍ୟକ୍ତି ଅଛନ୍ତି, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ଭୌତିକ ଜଗତରେ, ଏ ଭୌତିକ ଜଗତରେ ଆମେ ଯେଉଁ ରହିଛେ ଇଏ ହେଉଛି ଭଗବାନଙ୍କର ନିମ୍ନତର ମାୟାଶକ୍ତି। ମାୟାଶକ୍ତି କହିଲେ ଏ ସତ୍ଵ ରଜ ଏବଂ ତମ, ଏଇ ତିନୋଟି ଗୁଣରେ ଆମେ ସବୁ ବନ୍ଧା ହୋଇକି ରହିଛେ। ଏ ଗୁଣ ବିଷୟରେ ଚଉଦ ଅଧ୍ୟାୟରେ ଭଗବାନ ଗୁଣତ୍ରୟ ବିଭାଗ ବିଷୟରେ କହିଛନ୍ତି, ତିନି ଗୁଣ ବିଷୟରେ କହିଛନ୍ତି। ବର୍ତ୍ତମାନ ରାତି ହୋଇଗଲା, ଏଇସବୁ ଗୁଣର ପ୍ରଭାବ ସବୁ ସମୟରେ ଥାଏ, କେଉଁ ସମୟରେ କେଉଁ ଗୁଣର ପ୍ରଭାବ ଥାଏ। ଭୋରୁ ଆମେ ଦେଖିବା ଭୋର ସାଢ଼େ ଚାରିଟା ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବରୁ ସତ୍ୱଗୁଣର ପ୍ରାଧାନ୍ୟ ଥାଏ, ତେଣୁ ସେହି ସମୟରେ ଆମର ମଙ୍ଗଳ ଆଳତି ହୁଏ। ସେହି ସମୟରେ ଭଗବାନଙ୍କର ନାମ ଜପ ଇତ୍ୟାଦି କଲେ, ପୂଜାପୂଜି କଲେ ତା'ର ବହୁତ ଫଳ ମିଳିବ, ସତ୍ୱଗୁଣର ପ୍ରାଧାନ୍ୟ ରହିଛି। ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୱ ସ୍ତରରେ ଅଛନ୍ତି, ଏ ତିନି ଗୁଣର ଉର୍ଦ୍ଧ୍ୱରେ ସେ ରହିଛନ୍ତି। ଏବଂ ସେ ଯେଉଁ ରହିଛି ବ୍ରହ୍ମ ମୁହୂର୍ତ୍ତ କହିଲା, ସେଇଟା ସେହି ସମୟରେ ସତ୍ୱଗୁଣର ପ୍ରାଧାନ୍ୟ ରହିଛି, ତେଣୁ ସେହି ସମୟରେ ଯଦି ଆମେ ଭଗବାନଙ୍କର ପୂଜାପୂଜି କରିବା ବହୁତ ଫଳପ୍ରାପ୍ତ ହେବା। ଯେମିତି ଅନୁକୂଳ ବାୟୁ, ଯେଉଁମାନେ ସାଇକେଲ ଚଲାଉଛନ୍ତି, ସାଇକେଲରେ ଯଦି ପଛପଟୁ ପବନ ଆସିଲା ସେ ଠେଲି ନେଇଯିବ, ଆଗରୁ ପବନ ଆସିଲେ ପ୍ରତିକୂଳ ବାୟୁ, ଆଉ ଚାଲିପାରିବା ନାହିଁ, ଚଲେଇ ପାରିବା ନାହିଁ, ଏଭଳି ଭାବ ରହିଛି। ସେଇଭଳି ଭାବରେ ଏଇ ଯେଉଁ ରହିଛନ୍ତି ଭଗବାନ କଥା, ଏ ଯେଉଁ ମୁହୂର୍ତ୍ତରେ ବ୍ରହ୍ମ ମୁହୂର୍ତ୍ତରେ ସତ୍ୱଗୁଣର ପ୍ରାଧାନ୍ୟ ଅଛି। ଆପଣ ସେହି ସମୟରେ ଭଗବାନଙ୍କର ନାମ ଜପ କରିବେ, ମଙ୍ଗଳ ଆଳତି ଆଖଣ୍ଡ କରିବେ, ବହୁତ ବଢ଼ିଆ ଫଳ ମିଳିବ। ଆମର ସବୁ ମନ୍ଦିରରେ ସାରା ପୃଥିବୀରେ ଯେତେ ଇସ୍କନ୍ କେନ୍ଦ୍ର ଅଛି ସବୁଠାରେ ସଂସାର ଦାବା ନଳ ଏଇ ଗୀତଟି ଗାନ କରାଯାଏ। ବିଶ୍ୱନାଥ ଠାକୁର ଏଇଟା ରଚନା କରିଛନ୍ତି ଏବଂ ସେ କହିଛନ୍ତି ମଙ୍ଗଳ ଆଳତି ସମୟରେ, ଭୋର ସମୟରେ, ବ୍ରହ୍ମ ମୁହୂର୍ତ୍ତରେ ଏଇ ଗୀତଟି ଗାନ କଲେ ତା'ର ଅନେକ ଫଳ ରହିଛି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ରାମ। ଦିନ ଆସିଗଲେ ରଜଗୁଣର ପ୍ରାଧାନ୍ୟ ରହିବ, ସନ୍ଧ୍ୟାବେଳେ ଆସିଗଲେ ତମଗୁଣର ପ୍ରାଧାନ୍ୟ ରହିବ, ଆଉ କିଛି ସମୟରେ ଆମେ ଶୋଇପଡ଼ିବା, ନିଦ ହେଇଯିବ, ଆଉ କିଛି ରାତି ହେଇଗଲେ ନିଦ, ତମଗୁଣର ପ୍ରାଧାନ୍ୟ ରହିଛି। ତେଣୁ ଏଇ ଭୌତିକ ଜଗତ ଏହିଭଳି ଭାବେ ରହିଛି, ବ୍ରହ୍ମ ଲୋକଠୁ ଆରମ୍ଭ କରି ସବୁଠାରେ ଏଇ ଗୁଣର ପ୍ରାଧାନ୍ୟ ରହିଛି, କେତେବେଳେ କେଉଁ ଗୁଣର ପ୍ରାଧାନ୍ୟ ରହିଛି। ତେଣୁ ଭଗବାନ ସପ୍ତମ ଅଧ୍ୟାୟରେ କହିଲେ ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା, ଏ ଭୌତିକ ଜଗତରେ ଯେଉଁ ଆମେ ରହିଛେ ଏ ଭଗବାନଙ୍କ ମାୟାଶକ୍ତି, ମାୟାଶକ୍ତିରେ ଆମେ ବାନ୍ଧି ହେଇକି ରହିଛେ। କିନ୍ତୁ ଭଗବାନ ମାୟାଶକ୍ତି ଏତେ ସୂକ୍ଷ୍ମ କେହି ଜାଣୁନାହାନ୍ତି ଯେ ସେମାନେ ବନ୍ଧି ହେଇକି ଅଛନ୍ତି। ଏମିତିକି ବିଭିନ୍ନ ଦାର୍ଶନିକମାନେ ମଧ୍ୟ କହନ୍ତି ଆମେ ଫ୍ରିରେ ଜନ୍ମ ହେଇଛୁ, ମୁକ୍ତ ଭାବରେ ଜନ୍ମ ହେଇଛୁ, ସେମାନେ ଜାଣନ୍ତି ନାହିଁ ସେମାନେ ବନ୍ଦୀ ଅବସ୍ଥାରେ ଅଛନ୍ତି ବୋଲି। ଏଭଳି ଭାବରେ ଭଗବାନଙ୍କ ସୂକ୍ଷ୍ମ ବନ୍ଧନ, ସୂକ୍ଷ୍ମ ବନ୍ଧନରେ ସମସ୍ତେ ରହିଛନ୍ତି, ତିନି ଗୁଣରେ ବନ୍ଧା ହେଇକି ରହିଛନ୍ତି ସମସ୍ତେ। ସତ୍ୱ ରଜ ତମେ ଏଇଠି ଗୁଣା ପ୍ରକୃତି ସମ୍ଭବା ନିବଧନ୍ତି ମା ବାହୋ ଦେହେ ଦେହି ନମ ବୟମ, ଭଗବତ ଗୀତା ଚଉଦ ଅଧ୍ୟାୟରେ ଭଗବାନ କହିଲେ ଏ ତିନି ଗୁଣରେ ସମସ୍ତେ ବନ୍ଧା ହେଇକି ରହିଛନ୍ତି, କିନ୍ତୁ ସେମାନେ ଜାଣନ୍ତି ନାହିଁ ଆମେ ବନ୍ଧା ହେଇକି ରହିଛୁ ବୋଲି। ଏଭଳି ଭାବରେ ସୂକ୍ଷ୍ମ ବନ୍ଧନ ରହିଛି। ତେଣୁ ଏଇ ଭଗବାନ କହିଲେ ସପ୍ତମ ଅଧ୍ୟାୟରେ ଦୈବୀ ଏଷା ଗୁଣମୟୀ ମମ ମାୟା ଦୂରତୟା, ତେଣୁ ଏଇ ଯେଉଁ ଭଗବାନଙ୍କର ମାୟାଶକ୍ତି ରହିଛି ଆକୁ କେହି ନିଜ ଚେଷ୍ଟାରେ ପାର ହେଇପାରିବ ନାହିଁ। ଯେମିତି ଆମର ରହିଛି ସରକାରଙ୍କ ନିୟମ ରହିଛି, ସରକାରଙ୍କ ନିୟମ ଯେଉଁମାନେ ଭଙ୍ଗ କରିବେ ସେମାନେ ଜେଲ୍ ଯିବେ, ଜେଲ୍ ତାଙ୍କୁ ଦିଆଯିବ, ଜେଲ୍ ଦଣ୍ଡ ଦିଆଯିବ। କିନ୍ତୁ ଜେଲ୍ ଦଣ୍ଡ ପାଇଲେ ମଧ୍ୟ କେତେ ଜଣ ଅଛନ୍ତି କହିଲି ଜେଲ୍କୁ ଭାଙ୍ଗିକି ପଳେଇଯାଆନ୍ତି, କିନ୍ତୁ ଭଗବାନ ଏଭଳି ମାୟା ସୃଷ୍ଟି ଜେଲ କରିଛନ୍ତି ଯେଉଁଥିରେ କୌଣସି କବାଟ ନାହିଁ, ତାଲା ନାହିଁ, କିଛି ନାହିଁ, କିନ୍ତୁ ଆମେ ବନ୍ଦୀ ହେଇକି ରହିଛେ। ଆମେ ତ ଜାଣିନେ ଆମେ ବନ୍ଦୀ ହେଇକି ଅଛୁ ବୋଲି। ଆଉ ଜଣେ ଚାହିଁଲେ ମଧ୍ୟ, ଜଣେ ଚାହିଁଲେ ହଁ ମୁଁ ଜାଣି ପ୍ରକୃତରେ ମୁଁ ବନ୍ଦୀ ହେଇକି ରହିଛି, ଏଥିରୁ ଉଦ୍ଧାର ପାଇ ବହୁତ ଚେଷ୍ଟା କରିବ, ନିଜ ଚେଷ୍ଟାରେ ଉଦ୍ଧାର ପାଇପାରିବ ନାହିଁ। ଭଗବାନ ମାୟା ଶକ୍ତି ଏଭଳି ପ୍ରବଳ ରହିଛି। ଦୈବିଷା ଗୁଣମୟୀ ମୋ ମାୟା ଦୂରତୟା, କିନ୍ତୁ ମାମେବ ଯେ ପ୍ରପଦ୍ୟନ୍ତେ, ଏକମାତ୍ର ଯଦି ଭଗବାନଙ୍କ ଶରଣରେ ଆମେ ଯିବା ତାହେଲେ ଆମେ ମାୟାକୁ ପାର ହେଇଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭଗବାନ ଭଗବଦ୍ଗୀତାରେ ଯେଉଁ ଜ୍ଞାନ ଦେଉଛନ୍ତି, ଅର୍ଜୁନ ଯେତେବେଳେ ଶୁଣୁଛନ୍ତି ଅର୍ଜୁନଙ୍କ ମନରେ କ'ଣ ଚିନ୍ତା ହେବ, ଆଚାର୍ଯ୍ୟମାନେ ତାଙ୍କ ଟୀକାରେ କହିଛନ୍ତି ସେଇଟା। ତେଣୁ ଏ ଶ୍ଳୋକଟି ଯେତେବେଳେ ଶୁଣିଲେ ଭଗବାନ କହିଲେ ଅର୍ଜୁନକୁ, ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରଭୁ ମାୟାକୁ ପାର ହେବା ଯଦି ଏତେ ସହଜ, ଆପଣଙ୍କ ଶରଣରେ ଗଲେ ଜଣେ ମାୟାକୁ ପାର ହେଇଯିବ, କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି, ଏ ପ୍ରଶ୍ନ ପଚାରିନାହାନ୍ତି। କିନ୍ତୁ ତାଙ୍କର ମନର ଭାବନାକୁ ଭଗବାନ ଜାଣନ୍ତି, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, କିଏ କ'ଣ ବର୍ତ୍ତମାନ ଚିନ୍ତା କରୁଛି କହିଦେବେ। ଭଗବତ ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ବେଦାହଂ ସମତି ତାହାନି ବର୍ତ୍ତମାନ ଚାର୍ଜୁନ ଭବିଷ୍ୟାଣି ଚ ଭୂତାହାନି ମାନ୍ତୁ ବେଦନ କରୁଛନ୍ତି। ଭଗବାନ ସବୁକିଛି ଜାଣନ୍ତି, କ'ଣ ଅତୀତରେ ଆମେ ଥିଲେ, ବର୍ତ୍ତମାନ କ'ଣ ଚିନ୍ତା କରୁଛେ, ଭବିଷ୍ୟତରେ କ'ଣ ହେବା, ସବୁକିଛି ଜାଣନ୍ତି। କିନ୍ତୁ ଭଗବାନଙ୍କୁ କେହି ଜାଣନ୍ତି ନାହିଁ। ତେଣୁ ଭଗବାନ ଯେତେବେଳେ ଏ ଶ୍ଳୋକଟି କହିଲେ, ଏ ଭଗବାନଙ୍କ ମାୟା ଶକ୍ତିରେ ସମସ୍ତେ ରହିଛନ୍ତି, ନିଜ ଚେଷ୍ଟାରେ କେହି ପାର ହେଇପାରିବେ ନାହିଁ, ଜଣେ ଯଦି ଭଗବାନଙ୍କ ଶରଣରେ ଯିବେ ତାହେଲେ ମାୟାକୁ ପାର ହେଇପାରିବେ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରଭୁ କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି, ମାୟାକୁ ପାର ହେବା ଯଦି ଏତେ ସହଜ କାହିଁକି ଯାଉନାହାନ୍ତି, କାହିଁକି ଯାଉନାହାନ୍ତି। ତେଣୁ ତା ପର ଶ୍ଳୋକରେ ଭଗବାନ କହିଲେ କାହିଁକି, ନ ମାନ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପହୃତ ଜ୍ଞାନ ଆସୁରଂ ଭାବମାସିତା। ଚାରି ପ୍ରକାର ବ୍ୟକ୍ତି ମୁଁ ଯାହା କହିଲି, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ଭଗବାନଙ୍କୁ ମାନନ୍ତି ନାହିଁ। ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି, ଏମାନେ ସବୁ ପାପି ବ୍ୟକ୍ତି, ଦୁଷ୍କୃତିହୀନ, ଏମାନେ କିଏ କିଏ ନା ମୂଢ଼ା, ଯେଉଁମାନେ ମୂର୍ଖ, ସେମାନେ ଜାଣନ୍ତି ନାହିଁ ଭଗବାନ ବିଷୟରେ, ଜ୍ଞାନ ନାହିଁ ତାଙ୍କର। ଏବଂ 400,000,000 ପ୍ରକାର ମନୁଷ୍ୟ ଅଛନ୍ତି, ତେଣୁ ତାଙ୍କ ଭିତରେ ଯେଉଁମାନେ ଅଧମ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଏବଂ ମାୟା ଅପହୃତ ଜ୍ଞାନ, ତଥାପି ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରଭୁ ଆମେ ଦେଖୁଛୁ ବହୁତ ବିଦ୍ୱାନ ବ୍ୟକ୍ତି, ବହୁତ ଜ୍ଞାନୀ ଗୁଣୀ ବ୍ୟକ୍ତି ଆପଣଙ୍କୁ ମାନୁନାହାନ୍ତି, ନା ତାଙ୍କ ମାୟାର ଦ୍ୱାରା ତାଙ୍କର ଜ୍ଞାନ ଅପହରଣ ହେଇଯାଇଛି, ମାୟା ଅପହୃତ ଜ୍ଞାନ। ଏବଂ ଆସୁର ଭାବ ମାଆସିତା, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କର ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ଅସୁର ବିଭାଗ ଅସୁର ସମ୍ପଦ ବିଷୟରେ କହିଛନ୍ତି। ବିସ୍ତାର 24 ଶ୍ଳୋକ ଅଛନ୍ତି 16 ଅଧ୍ୟାୟରେ। ଅସୁର ଗୁଣ 3 ଶ୍ଳୋକରେ ଦେବତାମାନଙ୍କର ଗୁଣ କହିକିରି ଆଉ ସବୁ ଅସୁରମାନଙ୍କ ବିଷୟରେ କହିଲେ। ଅସୁର ସବୁ ଆମ ପାଖରେ ସେସବୁ ଗୁଣ ରହିଛି, ଏ ଅସୁର ଗୁଣ ଯେଉଁ ରହିଛି ତା ଦେହରେ ମୁଖ୍ୟ ହେଉଛି 3। ଭଗବତ ଗୀତା 16 ଅଧ୍ୟାୟରେ ଭଗବାନ କହିଲେ, ତ୍ରିବିଧଂ ନର୍ଗ ସେଦଂ ଦ୍ୱାରଂ ନାଶନ ମହାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରୟଂ ତ୍ୟଜେତ୍। ଏ 3 ହେଉଛି ଅସୁର ଗୁଣମାନଙ୍କ ଭିତରେ ଶ୍ରେଷ୍ଠ, ଏ 3 ହେଉଛି ବହୁତ ଖତରନାକ, ଡେଞ୍ଜର, 444। କ'ଣ କ'ଣ ନା କାମ କ୍ରୋଧ ଏବଂ ଲୋଭ, କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରୟଂ ତ୍ୟଜେତ୍। ତେଣୁ ଏଇ 3 ତ୍ୟାଗ କରିବା କଥା, କିନ୍ତୁ ଏଇ 3 ତ୍ୟାଗ କରିବା ଏତେ ସହଜ ନୁହଁ। ଆମର ଜଣେ ବୈଷ୍ଣବ ଆଚାର୍ଯ୍ୟ ନରୋତ୍ତମ ଦାସ ଠାକୁର ଆପଣ ଜାଣିଥିବେ, ବହୁତ ସୁନ୍ଦର ସୁନ୍ଦର ଗୀତ ରଚନା କରିଛନ୍ତି, ସେଥିରେ ଗୋଟେ ଗୀତ ରଚନା କରିଛନ୍ତି ପ୍ରେମ ଭକ୍ତି ଚନ୍ଦ୍ରିକା। ପ୍ରେମ ଭକ୍ତି ଚନ୍ଦ୍ରିକାରେ କହିଛନ୍ତି ଆମର ଯେଉଁ କାମନା ରହିଛି, ବହୁତ ପ୍ରକାର କାମନା ରହିଛି ଆମର, ଯେତେ ପୂରଣ କଲେ ମଧ୍ୟ କାମନା ବଢି ବଢିକା ଯାଉଥିବ, କିନ୍ତୁ କାମଟାକୁ କେମିତି ଆମେ ବ୍ୟବହାର କରିବା, କାମରୁ କେମିତି ମୁକ୍ତ ହୋଇପାରିବା, ନା କାମ କୃଷ୍ଣ କର୍ମାର୍ପଣେ, ଭଗବାନଙ୍କ ନିମନ୍ତେ କର୍ମ କରିବା ପାଇଁ ଆମର କାମନାଟାକୁ ବ୍ୟବହାର କରିବା, କାମ କୃଷ୍ଣ କର୍ମାର୍ପଣେ। ଏବଂ କ୍ରୋଧ, କ୍ରୋଧ ଭକ୍ତ ବିଦ୍ୱେଷୀ ବା ଭଗବାନ ବିଦ୍ୱେଷୀ ଭିତରେ ଲଗେଇବା, ଯେମିତି ହନୁମାନ, ହନୁମାନ ରାବଣକୁ ଜୟ କହିକି ଜୟ ଶ୍ରୀରାମ କହିକିରି ଲଙ୍କାକୁ ନିଆଁ ଲଗେଇଦେଲେ, ରାବଣ ତାର ନାକଟରେ ନିଆଁ ଲଗେଇ ଦେଇଥିଲେ, ତେଣୁ ଲଙ୍କାକୁ ଲଗେଇ ଜଳେଇଦେଲେ ସିଏ ସୁନାର ଲଙ୍କାକୁ ସାରକାର କରିଦେଲେ। ଆମର ଜଣେ ଆଚାର୍ଯ୍ୟ କହନ୍ତି ରାବଣ ଏତେ ଶକ୍ତିଶାଳୀ ଥିଲେ, ଦେବତାମାନେ ଥରୁଥିଲେ, ଥରିକି ରହୁଥିଲେ, ତାର ଅଧୀନରେ ରହିଥିଲେ। ଏ ସେଇ ଜୟ ବିଜୟ ଯିଏ ସତ୍ୟ ଯୁଗରେ ଥିଲେ, କ'ଣ ହିରଣ୍ୟାକ୍ଷ ହିରଣ୍ୟକଶିପୁ, ତ୍ରେତା ଯୁଗରେ ସେ ଆସିଲେ ରାବଣ ଏବଂ କୁମ୍ଭକର୍ଣ୍ଣ, ଏବଂ ଦ୍ୱାପର ଯୁଗରେ ସେ ଆସିଲେ ଶିଶୁପାଳ ଏବଂ ଦନ୍ତବକ୍ର ଉପରେ। ତିନୋଟି ଜନ୍ମ ନେଇକି ତାପରେ ସେ ଭଗବଧାମ ଗଲେ। ତେଣୁ ରାବଣ ସବୁ ଦେବତାମାନେ 33 କୋଟି ଦେବତା, ଖାଲି ବ୍ରହ୍ମା ବିଷ୍ଣୁ ଶିବଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ତାଙ୍କର ଅଧୀନରେ ରହିଥିଲେ। ତେଣୁ ତାଙ୍କର ପତ୍ନୀମାନେ କହୁଛନ୍ତି ପାଣି ପାଣି, ଯେତେବେଳେ ନିଆଁ ଲାଗିଯାଇଛି ସମସ୍ତେ କହୁଛନ୍ତି, ରାବଣ କହୁଛନ୍ତି ଇନ୍ଦ୍ରକୁ, ଇନ୍ଦ୍ର ବର୍ଷା କର ଶୀଘ୍ର, ଇନ୍ଦ୍ର ବର୍ଷା କରୁଛନ୍ତି, ଥରିକି ଚାରିକି ବର୍ଷା କରୁଛନ୍ତି, ଇନ୍ଦ୍ରଙ୍କ ହାତରେ ରହିଛି ପାୱାର, ୱାଟର୍ ରିସୋର୍ସେସ୍ ମିନିଷ୍ଟର ସିଏ ବର୍ଷା କହିବ, ଇନ୍ଦ୍ର ଆଜ୍ଞା ଦେଲା ମାନେ ବର୍ଷା ହେବ, କିନ୍ତୁ ବୃଷ୍ଟି ହେଲେ କ'ଣ ହେବ ଭଗବାନ ବ୍ୟବସ୍ଥାରେ, ସେଇଟା ଘିଅରେ ପରିଣତ ହେଇଗଲା, ଆଉ ନିଆଁ ଲିଭିବ କ'ଣ, ସେ ଗୁତୁଗୁତୁଇ ଆହୁରି ଅଧିକରୁ ଅଧିକ ଚଳିଲା, ସବୁ ଲଙ୍କା ଚଳିଗଲା। ଏଇଭଳି ଭାବରେ କ୍ରୋଧକୁ ବ୍ୟବହାର କରିଥିଲେ ହର ହନୁମାନ, ଭଗବାନଙ୍କର ଦୂତ ଶ୍ରୀରାମ ଦୂତମ ଶରଣ ପ୍ରପଦ୍ୟ ହନୁମାନ। ତେଣୁ କ୍ରୋଧଟା ଏଇଭଳି ଭାବରେ ଆମେ ଲଗେଇବା, ଭଗବାନଙ୍କର ବିରୋଧୀ ଯେଉଁମାନେ ଅଛନ୍ତି ତାଙ୍କ ପାଖରେ କ୍ରୋଧ ଆମେ ଲଗେଇ ପାରିବା, ଭକ୍ତଙ୍କ ବିରୋଧୀ ଯେଉଁମାନେ କରୁଛନ୍ତି ତାଙ୍କ ପାଖରେ କ୍ରୋଧ ଲଗେଇ ପାରିବା, ଏଇଭଳି ଭାବରେ ବ୍ୟବହାର କରିପାରିବା କ୍ରୋଧକୁ। ଏବଂ ଲୋଭ କ'ଣ, ଲୋଭଟା କେମିତି ବ୍ୟବହାର କରିବା, ଲୋଭଟା ବହୁତ ଲୋଭ ଖତରନାକ, ଆମକୁ ନେଇଯିବ ନର୍କକୁ, ଲୋଭରୁ ବହୁତ ପ୍ରକାର ବହୁତ ଅଧୋଗତି ସବୁ ପ୍ରାପ୍ତ ହେଉଛନ୍ତି, ବହୁତ ଦୃଷ୍ଟାନ୍ତ ରହିଛି, କିନ୍ତୁ ଲୋଭଟାକୁ ଆମେ କେମିତି ବ୍ୟବହାର କରିବା ନା, ଲୋଭଟାକୁ ସାଧୁ ସଙ୍ଗେ ହରି କଥା, ସାଧୁ ସଙ୍ଗରେ ଭଗବାନ କଥା ସଙ୍ଗରେ ଲୋଭ ଲଗେଇବା, ଲୋଭ ଲଗେଇବା। ଆଜି ଆପଣମାନେ ଯାହା ଆସିଛନ୍ତି, ଆପଣ କିଛି ଲୋଭ ରହିଛି ନା, ଆସିଛନ୍ତି ସନ୍ଧ୍ୟା ଆସି କୀର୍ତ୍ତନ କଲେ, ଭଗବାନ କଥା ଶୁଣିଲେ, ସବୁ ଶନିବାର ଏଠି କଥା ହେଉଛି ବୋଲି ଶୁଣିଥିଲି, ମୁଁ ଆଗରୁ ଶୁଣିଥିଲି, କିନ୍ତୁ ମୁଁ ଚିନ୍ତା କରିନଥିଲି ଏଠି କଥା କହିବି ବୋଲି, ମୁଁ ଭାବୁଥିଲି ସକାଳେ ମୁଁ ଭାଗବତ କଥା କହି ପଳେଇଛି ବୋଲି, କାରଣ ସନ୍ଧ୍ୟାବେଳେ ତ ଆଉ ଜଣେ କହିବା କଥା, କିନ୍ତୁ ସେ ଚାଲିଗଲେ ଜଗନ୍ନାଥଙ୍କ ବ୍ୟବସ୍ଥା, ଆଉ କଥା କହିବାର ସୁଯୋଗ ମିଳିଲା। ଇଏ ଯେଉଁ ଆପଣମାନେ ଯେଉଁ କଥା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ଆମର ସେ ପ୍ରଭୁ ଖାତାରେ ଲେଖୁଛନ୍ତି, ଏ ଲୋଭ, ଲୋଭର ପ୍ରକୃତ ବ୍ୟବହାର ହେଉଛି ଏଇଟା, ସାଧୁ ସଙ୍ଗେ ହରି କଥା, ନିଯୁକ୍ତ କରିବ ତଥା ତଥା। ଏଇଭଳି ଭାବରେ ଆମର ଯେଉଁ ରହିଛନ୍ତି ଛଡ଼ ରିପୁ ରହିଛନ୍ତି, କାମ କ୍ରୋଧ ଲୋଭ, କାମ କ୍ରୋଧ ଲୋଭ, ଆମର ସେ ଛଡ଼ ରିପୁ ରହିଛନ୍ତି, ମଦ ମୋହ ମାତ୍ସର୍ଯ୍ୟ ଇତ୍ୟାଦି। ଏଇଭଳି ଭାବରେ ମଦକୁ ମଧ୍ୟ ଇଷ୍ଟ ଲାଭ ବି ନାହିଁ, ମଦଟାକୁ ବ୍ୟବହାର କରିବା, ଇଷ୍ଟ ଲାଭ ହେଉଛି ଭଗବାନ, ଏଇଥିପାଇଁ ଆମେ ଭଗବାନ ପ୍ରାପ୍ତ ହେବେ ଆମେ ମଦ, ଆମ ନିଶା ଭଗବାନ କେମିତି ପ୍ରାପ୍ତ ହେବା, ମୋହ କେଉଁଠି ଭାବରେ ମୋହ ମଦ ରହିଛି ଏଇଟା ଠିକ ଭାବରେ, ଏଇଭଳି ଭାବରେ ମାତ୍ସର୍ଯ୍ୟଟାକୁ ବ୍ୟବହାର କରିବାକୁ କୁହାଯାଇ ନାହିଁ, ମାତ୍ସର୍ଯ୍ୟଟାକୁ କରିହେବ ନାହିଁ, କିନ୍ତୁ ଏଇ ଯେଉଁ 5ଟି ରହିଛି ଆମ ରିପୁ, ତାକୁ ଏଇଭଳି ଭାବରେ ବ୍ୟବହାର କରିପାରିବା ଆମେ। ମୋହ ଇଷ୍ଟ ଲାଭ ମଦ କୃଷ୍ଣ ଗୁଣ ଗାହାନି, ମଦ ଯେଉଁମାନେ ମଦ ପିଇକି ବର୍ତ୍ତମାନ ଆଚାର ଲେଖି ପଡ଼ୁଛନ୍ତି, ସେଇଭଳି ଭାବରେ ଭଗବାନ ଗୁଣ ଗାହାନ କରି ଜଣେ ମଦ ଆଚାର ଲେଖି ରହିବ, ଭଗବାନ ଗୁଣରେ ଏତେ ମଦ ରହିଛି, ନିଶା ରହିଛି, ଭଗବାନ ଗୁଣ ଗାହାନ କଲେ ଏଇଭଳି ଭାବରେ ମଦ ନିଶା ହେଇଯିବ, ଭଗବାନ ଗୁଣ ଏଭଳି ରହିଛି। ଅମୃତ ଅମୃତରେ ସେ ପାନ କରୁଛନ୍ତି, ଯେଉଁମାନେ ଶୁଣିବେ ଯେଉଁମାନେ କହିବେ ଏଇଭଳି ଭାବରେ ତାଙ୍କର ଅବସ୍ଥା ହେବ, ନିଶା ହେଇଯିବ ତାଙ୍କର ଭଗବାନ କଥାରେ। ଏଭଳି ଭାବରେ ଯେଉଁ ରହିଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ରହିଛନ୍ତି, ଏମାନେ ଯେଉଁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ କହନ୍ତି କି ଭଗବାନ ନାହାନ୍ତି, ସ୍ୱରସଧ୍ୟରେ ବର୍ଣ୍ଣନା କରାଯାଇଛି, ସେମାନେ କହନ୍ତି ଅସତ୍ୟଂ ଅପ୍ରତିଷ୍ଠଂ ତେ ଜଗତ ଆହୁର ନିଶ୍ୱରମ ଅପରସ୍ପର ସମ୍ବୁଦ୍ଧ କିମନ୍ୟତ କାମ ହୋଇଥିବ। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ ହେଉଛି ସେମାନେ କହିବେ ଏ ଶାସ୍ତ୍ରକୁ ଗ୍ରହଣ କରିବେ ନାହିଁ, ହେଉଛି ଅସତ୍ୟ, ଆମେ ଯେଉଁ ଭଗବତ ଗୀତା ପଢ଼ୁଛେ ଶ୍ରବଣ କରୁଛେ ସବୁ କରୁଛେ ଭାଗବତ ଶୁଣୁଛେ ବେଦ ଉପନିଷଦ ପୁରାଣ ଇତ୍ୟାଦି ରହିଛି, ସେମାନେ କହିବେ ଅସତ୍ୟ, ସେମାନେ ତାଙ୍କ ମନଗଢ଼ା କଥାକୁ କହିବେ, ସେଇଟା ହେଉଛି ସତ୍ୟ ବୋଲି କହିବେ। ଅସତ୍ୟ ଅପ୍ରତିଷ୍ଠମ ଦେ ଜଗତ ଆହୁରି ଅନିଶ୍ୱରମ, ଏ ଜଗତରେ କୌଣସି ଈଶ୍ୱର ନାହାନ୍ତି, ଏ ମନକୁ ମନ ସବୁ ଅପରସ୍ପର ସମ୍ବୁଦ୍ଧ, କିମନ ତ କାମ ହେଉଥିବ, ଯେମିତି ପୁରୁଷ ସ୍ତ୍ରୀ ଆକର୍ଷଣରେ ପୁରୁଷ ସ୍ତ୍ରୀ ମିଳନରେ ସନ୍ତାନ ସୃଷ୍ଟି ହେଉଛନ୍ତି, ସେଇଭଳି ଭାବରେ କାମ ପ୍ରଭାବରେ ବହୁତ ଜଗତ ସୃଷ୍ଟି ହେଇଛି, ଏଇଭଳି ଭାବରେ ସେମାନେ ଅସୁରମାନେ କହନ୍ତି। ତେଣୁ ଏଇଭଳି ଭାବରେ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନ ମାନନ୍ତି ନାହିଁ, ତେଣୁ କିନ୍ତୁ ଯେଉଁମାନେ ସ୍ୱୀକୃତିବାନ ପୁରୁଷ ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି। ସେମାନେ ମଧ୍ୟ ଚାରି ପ୍ରକାର ବ୍ୟକ୍ତି ଅଛନ୍ତି। ଚତୁର୍ବିଧା ଭଜନ୍ତିମାନ ଜନା ସ୍ୱୀକୃତି ନ ଅର୍ଜୁନ ଆର୍ଥ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚ ବରଦର୍ଶବ। ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି, ସବୁ ସ୍ୱୀକୃତିବାନ, ତାଙ୍କର ବହୁତ ଧାର୍ମିକ ବ୍ୟକ୍ତି, ସେମାନେ ଭଗବାନଙ୍କୁ ଭଜନ କରନ୍ତି। କିଏ ସେମାନେ ନା ଆର୍ତ୍ତ, ଆର୍ତ୍ତ କହିଲେ ବିପଦରେ ପଡ଼ିକିରି ଯେ ଭଗବାନଙ୍କୁ ସ୍ମରଣ କଲେ ସେ ହେଉଛନ୍ତି ଆର୍ତ୍ତ। ଯେମିତି ଶାଲବେଗ ତାଙ୍କର ସଙ୍ଗୀତ ରଚନା କରିଛନ୍ତି ଆହେ ନୀଳ ଶୈଳରେ, କିଛି ଆର୍ତ୍ତ ଭଗବାନଙ୍କୁ ସ୍ମରଣ କରିଛନ୍ତି। ଗଜ ରାଜ ଚିନ୍ତା କଲା କବି ଘୋର ଜଳେଣ ଚକ୍ର ବେଶୀ ନକ୍ର ନାସି ଉଧରିଲ ଆପଣ ଆରେ ନୀଳ ଶୈଳ ପ୍ରବଳ ମତ କରଣ ପ୍ରବଳ ମତ ଆରତ ନଳିନୀବ କୁପର ଦଳନ ଆରେ ନୀଳ ଶୈଳ ଗୌରବ ନିଗୁଣୀ ପଡ଼ିଥିଲା କଥନ ଗୌରବ ନିଗୁଣୀ ପଡ଼ିଥିଲା କଥନ ଏଡ଼େ ବଡ଼ ବିପଦିଲ ଆପଣ ଏଡ଼େ ବଡ଼ ବିପଦିରୁ ଉଧରିଲ ଆପଣ ଆ ଭାବରେ ବହୁତ ଆର୍ତ୍ତ ବ୍ୟକ୍ତି ଅନେକ ଆର୍ତ୍ତଙ୍କ କଥା ରହିଛି। ତେଣୁ ଏଇଭଳି ଭାବରେ ବିପଦରେ ଯଦି ଭଗବାନ ଜଣେ ସ୍ମରଣ କଲେ ସେମାନେ ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ସେମାନେ ଭଗବାନଙ୍କ ସ୍ମରଣ କରିବେ, ନହେଲେ ସମସ୍ତେ ସ୍ମରଣ କରିପାରିବେ ନାହିଁ। ବର୍ତ୍ତମାନ ବିପଦ ପଡ଼ିଛି, କରୋନା ବିପଦ ରହିଛି, କିନ୍ତୁ କେତେ ଜଣ ଭଗବାନଙ୍କର ପ୍ରାର୍ଥନା କରୁଛନ୍ତି? ଯେଉଁମାନଙ୍କର ସେତିକି ଭାଗ୍ୟ ନାହିଁ, ଯେଉଁମାନେ ପୁଣ୍ୟ ନାହିଁ, ସେମାନେ ଭଗବାନଙ୍କୁ ପୂର୍ଣ୍ଣ ପ୍ରାର୍ଥନା କରୁନାହାନ୍ତି। ତେଣୁ ଏହିଭଳି ଭାବରେ ଚାରି ପ୍ରକାର ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ସେମାନଙ୍କ ସହିତ ଆର୍ତ୍ତ, ଏମାନଙ୍କର କଥା କୁହାଗଲା ଜିଜ୍ଞାସୁ। ଜିଜ୍ଞାସୁ କହିଲେ ଯିଏ ଜାଣିବାକୁ ଚାହାନ୍ତି, ଜିଜ୍ଞାସା। ମାନବ ଜନ୍ମ ଆରମ୍ଭ ହେଉଛି ଯେମିତି ବ୍ରହ୍ମ ଜିଜ୍ଞାସା କରିବା ପାଇଁ। ଆମେ କହିଲେ ନା ବହୁତ ଜନ୍ମ ପାର ହେଲେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ବ୍ରହ୍ମ ଜିଜ୍ଞାସା କରିବ ସେ। କିନ୍ତୁ କେତେ ଜଣ ବ୍ରହ୍ମ ଜିଜ୍ଞାସା କରୁଛନ୍ତି? କେଉଁଠି ଆହାର ନିଦ୍ରା ଭାଇ ମୈଥୁନଞ୍ଚ ସାମାନ୍ୟ କିଏ ପଶୁ ଭି ନାରଣା ଧର୍ମ ଇଏ ତେସାମ ଅଧିକ ବିଶେଷ ଧର୍ମଣ ହୀନା ପଶୁ ବି ସମାନ। ଶରୀରର ଆବଶ୍ୟକତା ପୂରଣ ପାଇଁ ସବୁବେଳେ ବିଭିନ୍ନ ପ୍ରକାର ଯେଉଁ ଚାଲିଛି ଜିଜ୍ଞାସା, କେଉଁଠି କ'ଣ ହେଲା, କେଉଁଠି କ'ଣ ହେଲା, ହଜାର ହଜାର କଥା ଚାଲିଛି, ତାହା ଜିଜ୍ଞାସା ହେଉଛି। କିନ୍ତୁ ଆତ୍ମା ବିଷୟରେ କେହି ଜିଜ୍ଞାସା କରୁନାହାନ୍ତି। ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ବ୍ରହ୍ମ ଜିଜ୍ଞାସା କରିବା ପାଇଁ। ତେଣୁ ଯେଉଁମାନେ ଏ ଜିଜ୍ଞାସା ସ୍ୱର୍ଣ୍ଣକାଦି ଋଷିମାନେ 88,000 ଋଷି ଆସିଥିଲେ, ଜିଜ୍ଞାସା କରିଥିଲେ। ନୈମିଷାରଣ୍ୟରେ ଉତ୍ତରପ୍ରଦେଶରେ ସେ ସ୍ଥାନ ରହିଛି, କଳିଯୁଗର ଆରମ୍ଭରେ ସେ ରହିକରି ହଜାର ବର୍ଷ ଧରି ଯଜ୍ଞ କରୁଥିଲେ, ଏବଂ ସେହି ସମୟରେ ସୁତ ଗୋସ୍ୱାମୀ ତାଙ୍କ ପାଖରେ ପହଞ୍ଚିଲେ। ତେଣୁ ତାଙ୍କୁ ସେ ଜିଜ୍ଞାସା କରିଛନ୍ତି 6 ପ୍ରଶ୍ନ, ଯେଉଁ 6 ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ଏ ଭାଗବତଙ୍କୁ କହିଛନ୍ତି ସେ ଜିଜ୍ଞାସା। ଯେଉଁମାନେ ଭଗବାନଙ୍କୁ ସେ ଜିଜ୍ଞାସା କରନ୍ତି ସେମାନେ ପୁଣ୍ୟବାନ ବ୍ୟକ୍ତି, ସମସ୍ତେ କରିପାରିବେ ନାହିଁ। ଆର୍ଥ ଜିଜ୍ଞାସୁ ଅର୍ଥାର୍ଥୀ, ଅର୍ଥ ଯାହାର ଆବଶ୍ୟକତା ରହିଛି ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଆନ୍ତି। ଯେମିତି ଧ୍ରୁବ ଭାଗବତ, ଧ୍ରୁବ ଛୋଟ ପିଲାଟି ଥିଲେ, 5 ବାଳକ ଥିଲେ, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି 8-12 5 ଅଧ୍ୟାୟରେ ଧ୍ରୁବଙ୍କ ଚରିତ୍ର କୁହାଯାଇଛି। ଧ୍ରୁବ 5 ବାଳକ ଥିଲେ ଏବଂ ତାଙ୍କର ପିତା ହେଉଛନ୍ତି ଉତ୍ତାନ ପାଲ, ସେ ହେଉଛନ୍ତି ସ୍ୱାମୀ ମନଙ୍କର ପୁତ୍ର, ସାନ ପୁତ୍ର, ବଡ଼ ପୁତ୍ର ହେଉଛନ୍ତି ପ୍ରିୟବ୍ରତ ମନୁ। ସାନ ପୁତ୍ରଙ୍କର 2 ରାଣୀ ଥିଲେ, ଜ୍ୟେଷ୍ଠ ରାଣୀ ହେଉଛନ୍ତି ସୁନୀତି ଏବଂ କନିଷ୍ଠ ରାଣୀ ହେଉଛନ୍ତି ସୁରୁଚି। ସୁନୀତିଙ୍କ ପୁତ୍ର ହେଉଛନ୍ତି ଧ୍ରୁବ, ସୁରୁଚିଙ୍କ ପୁତ୍ର ହେଉଛି ଉତ୍ତମ। ଥରେ ରାଜା ଯେଉଁ କନିଷ୍ଠ ରାଣୀ ଅଛନ୍ତି ତାଙ୍କ ପ୍ରତି ବେଶୀ ତାଙ୍କର ସ୍ନେହ ଥିଲା, ତେଣୁ ତାଙ୍କ ପାଖରେ ରହିକରି ତାଙ୍କର ଯେଉଁ ପୁଅ ରହିଛି ଉତ୍ତମକୁ ଗେଲ କରୁଛନ୍ତି, ଲାଳନ ପାଳନ କରୁଛନ୍ତି। ସେ ଧ୍ରୁବ ତାଙ୍କୁ 5 ବୟସ ହୋଇଥିଲା ସେତେବେଳେ, ସେ ଚାହିଁଲେ ପିତାଙ୍କ କୋଳରେ ଟିକେ ବସିବେ ବୋଲି, କିନ୍ତୁ ତାଙ୍କ ପାଖରେ ଥିଲେ ତାଙ୍କ ବିମାତା ସୁରୁଚି। ଏଭଳି ଭାବରେ ତାଙ୍କୁ ଗାଳି କଲେ, ତାଙ୍କର ବହୁତ କ୍ରୋଧ ଆସିଲା, କାନ୍ଦି କାନ୍ଦିକରି ପଳେଇ ଆସିଲେ ମାଆଙ୍କ ପାଖକୁ, ଏବଂ ମା ମଧ୍ୟ କାନ୍ଦିବା ପାଇଁ ବସିଲେ, କ'ଣ କରିବା ଆମ ତ ଅବସ୍ଥା ସେଇଆ, ଆମେ ତ ଦୁର୍ଭାଗ୍ୟ ଭାଗିନୀ, ଏଇଭଳି ଭାବରେ କହିକି, କିନ୍ତୁ ତଥାପି ତାଙ୍କ ମା ଯେଉଁ କହିଲେ ଗୋଟେ କ୍ରୋଧ କହିକି ମଧ୍ୟ ବହୁତ ସୁନ୍ଦର କଥା କହିଲେ। ଚତୁର୍ଥ ସ୍କନ୍ଦ 8 ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, କହିଲେ ତପସ୍ୟା ଆରାଧ୍ୟ ପୁରୁଷ ତସୈବାନ ଗ୍ରହଣ ଆମେ ଗର୍ଭତମ ସାଧୟାତ୍ମାନ ଯଦିଚ୍ଛସେ ଉପାସନ। ଧ୍ରୁବ ତୁ ଚାହୁଁଛୁ ଯଦି ପିତାଙ୍କ କୋଳରେ ବସିବା ପାଇଁ, ତାହେଲେ ଯାହା ତପସ୍ୟା କର, ଭଗବାନଙ୍କ ଆରାଧନା କର, ଭଗବାନ ଯଦି ମିଳିବେ ତାଙ୍କୁ କହିବୁ ମୋତେ ଏଇ ସୁରୁଚିଙ୍କର ଗର୍ଭରେ ଜନ୍ମ ଦିଅନ୍ତୁ, ତାମାନେ ତୁ ଏ ଶରୀର ତ୍ୟାଗ କରିକି ଆଉ ଥରେ ମୋର ଗର୍ଭରେ ଆସିଲେ ଯାଇକି ପିତାଙ୍କ ଗର୍ଭ କୋଳରେ ବସିବୁ, ଏଇଭଳି ଭାବେ କହିଥିଲେ। କିନ୍ତୁ ମା ଯେତେବେଳେ ଶୁଣିଲେ ଏ କଥା, ସେ କହିଲେ ତୋ ବିମାତା ଯାହା କହିଲେ ମଧ୍ୟ କିଛି ଭୁଲ କହିନାହାନ୍ତି, ଭଗବାନ ଏଭଳି ଯିଏ ଯାହା କାମନା କରନ୍ତୁ ଭଗବାନ ତାଙ୍କର କାମନା ପୂର୍ଣ୍ଣ କରିବେ, ତେଣୁ ତୁ ଭଗବାନଙ୍କ ଶରଣରେ ଯାହା ଭଗବାନ ତୋର ମନସ୍କାମନା ପୂର୍ଣ୍ଣ କରିବେ। ତେଣୁ ସେ କହିଲେ ଭଗବାନଙ୍କୁ କେମିତି ପାଇବି, ନା ମୁଁ ତ ଠିକ୍ ଭାବରେ କହିପାରିବି ନାହିଁ, କିନ୍ତୁ ମୁନି ଋଷିମାନେ ମୁଁ ଶୁଣୁଛି ସେ ଜାତି ପଣରେ ଯାଇକି ଭଗବାନଙ୍କୁ ଆରାଧନା କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ
ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏଇଭଳି ଭାବରେ ପାଞ୍ଚ ବର୍ଷର ବାଳକ ରାଜବାସ ତ୍ୟାଗ କରି ପଳାଇ ଆସିଲେ। ରାଜ କେଉଁଠି ଯିବେ, କ'ଣ କରିବେ, କେଉଁଠି ଖାଇବେ, କେଉଁଠି ରହିବେ, କିଛି ଠିକ୍ ଠାକ୍ ନାହିଁ। ପାଞ୍ଚ ବର୍ଷ ଛୋଟ ପିଲା, ତୁମର ସବୁ ସବୁ ପାଞ୍ଚ ବର୍ଷ କିଏ ଅଛନ୍ତି ଏଠି? କେତେ ବର୍ଷ ସେ ପିଲା ବୟସ କେତେ? ଜୟ ଚାରି
ବର୍ଷ।
ଚାରି ବର୍ଷ ପାଞ୍ଚ ବର୍ଷ କିଏ ନାହାନ୍ତି ନା? ଆଚ୍ଛା, ପାଞ୍ଚ ବର୍ଷରେ ଆଉ ଗୋଟେ ବର୍ଷ ହେଇଗଲେ ସେ କ'ଣ ଯାଇପାରିବ? କିନ୍ତୁ ପଳେଇଗଲେ, ଜଙ୍ଗଲକୁ ପଳେଇଗଲେ। ତେଣୁ ଭଗବାନଙ୍କ ଶରଣରେ ଯଦି ଯିବା ପାଇଁ ଜଣେ ଚାହିଁବେ, ଭଗବାନ ବ୍ୟବସ୍ଥା କରିବେ। ତେଣୁ ନାରଦମୁନି ପଠେଇଦେଲେ। ନାରଦମୁନି ଆସି ପଚାରିଲେ, ପୁଅ କୁଆଡ଼େ ଯାଉଛୁ? ସେ କହିଲେ, ଏମିତି ହେଇଛି ଘଟଣା, ଆଉ ମୁଁ ଯାଉଛି ଭଗବାନଙ୍କୁ ଦେଖା କରିକି ମାଗିବି ରାଜ୍ୟ। ଏମିତି ରାଜ୍ୟ ଚାହୁଁଥିଲେ, ତାଙ୍କର ପିତା ଉତ୍ତାନ ପାଦଙ୍କ ଠାରୁ ପିତା, ଉତ୍ତାନ ପାଦଙ୍କ ପିତା ହେଉଛନ୍ତି ସ୍ୱାମୀ ମନୁ, ସ୍ୱାମୀ ମନୁ ପିତା ହେଉଛି ବ୍ରହ୍ମା, ବ୍ରହ୍ମାଙ୍କ ଠାରୁ ବଡ଼ ରାଜ୍ୟ ସେ ଚାହୁଁଥିଲେ, ବିରାଟ ରାଜ୍ୟ ଚାହୁଁଥିଲେ। କିନ୍ତୁ ନାରଦମୁନି ପରୀକ୍ଷା କରୁଥିଲେ, କହିଲେ, ପୁତ୍ର, ତୁ ଛୋଟ ପିଲା, ଏଇ ସମୟରେ କ'ଣ ଏସବୁ କଥା କରିବା କଥା? ମୁଁ ତ ବସେଇ ଦେବି ପିତାଙ୍କ କୋଳରେ। ନା ନା, ମୁଁ ଯିବି ନାହିଁ। ଆପଣ ଯଦି ମୋତେ କେମିତି ଭଗବାନ ପ୍ରାପ୍ତ ହେବି ତାହେଲେ କହିବେ, କୁହନ୍ତୁ, ନହେଲେ ମୋର ହୃଦୟରେ ବହୁତ ଜ୍ଞାନ ଦେଲେ, ବହୁତ ସୁନ୍ଦର ସୁନ୍ଦର କଥା କହିଲେ, କିନ୍ତୁ ନାରଦମୁନି କଥାକୁ ଶୁଣିଲେ ନାହିଁ ସେ। ତେଣୁ ନାରଦମୁନି ତାଙ୍କୁ କହିଲେ, ମନ୍ତ୍ର ଦେଲେ, ଓଂ ନମୋ ଭଗବତେ ବାସୁଦେବାୟ। ଏହିଭଳି ଭାବରେ ଦେଇକିରି ତାକୁ କହିଲେ କେମିତି ଭଗବାନ ପୂଜା କରିବ। ତେଣୁ ଗଲେ, ଯେଉଁ ମଧୁବନ ରହିଛି, ବୃନ୍ଦାବନରେ ମଧୁବନ ରହିଛି, ସେଇଠି ଯାଇକିରି ଭଗବାନଙ୍କ ଆରାଧନା କଲେ, ବହୁତ କଠୋର ତପସ୍ୟା କଲେ। ଛୋଟ ପିଲା ପ୍ରଥମ ମାସରେ ତିନି ଦିନ ଥରେ ଲେଖା ଖାଦ୍ୟ ଖାଉଥିଲେ, କ'ଣ ନା ଏଇ ଯେଉଁ ଫଳ ଫଳ ଯେଉଁ ରହିଛି, ବେଲ କପିତ ଇତ୍ୟାଦି ସବୁ ଖାଉଥିଲେ ରହୁଥିଲେ ତିନି ଦିନରେ ଥରେ। ଦ୍ୱିତୀୟ ମାସରେ ଆହୁରି କଡ଼ା ତପସ୍ୟା କଲେ, ଛଅ ଦିନରେ ଥରେ ଲେଖା ଏଇ ଯେଉଁ ରହିଛି ଶୁଖିଲା ପତ୍ର ପତ୍ର ସବୁ ଖାଇକି ରହିଲେ। ତାପରେ ତୃତୀୟ ମାସରେ ନଅ ଦିନରେ ଥରେ ଲେଖା କ'ଣ ଜଳପାନ କରି ରହିଲେ, ଆଉ କିଛି ଖାଇଲେ ନାହିଁ। ଦେଖନ୍ତୁ କେତେ କଠୋର ତପସ୍ୟା। ଏବଂ ଚତୁର୍ଥ ମାସରେ ବାର ଦିନରେ ଥରେ ଲେଖା କେବଳ ବାୟୁ ପବନ ଭକ୍ଷଣ କରି ରହିଲେ, ଏହା କେତେ କଷ୍ଟ ଦେଖନ୍ତୁ। ତେଣୁ ଭଗବାନ ଛଅ ମାସରେ ତାଙ୍କ ପାଖରେ ଆବିର୍ଭାବ ହୋଇଗଲେ। ଛଅ ମାସରେ ଯେତେବେଳେ ଭଗବାନ ଆବିର୍ଭାବ ହୋଇଗଲେ, ଧ୍ରୁବ କ'ଣ କରିଥିଲି, ଗୋଟିଏ ଆଙ୍ଗୁଠିରେ ଠିଆ ହେଇକିରି, ପଦପଦା ଯେଉଁ ବୁଢ଼ା ଆଙ୍ଗୁଠିରେ ଠିଆ ହେଇକିରି ତପସ୍ୟା କରୁଛନ୍ତି, ଏବଂ ନିଶ୍ୱାସ ବନ୍ଦ କରିଦେଇଛନ୍ତି। ସାରା ଦେବତାମାନଙ୍କର ସବୁ ନିଶ୍ୱାସ ବନ୍ଦ ହୋଇଗଲା। ସେମାନେ ଭଗବାନ ପ୍ରାର୍ଥନା କଲେ, ଭଗବାନ ଆସି ପହଞ୍ଚିଗଲେ ତା ପାଖରେ, କହିଲେ, ଧ୍ରୁବ, ଭଗବାନ ତାଙ୍କ ସାମ୍ନାରେ ରହିଲେ ମଧ୍ୟ ସେ ଚକି ଖୋଲୁନାହାନ୍ତି, କାରଣ ଧ୍ରୁବ ଭଗବାନ ଦର୍ଶନ କରୁଛନ୍ତି, ଆମ ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ଆମେ ଦେଖିପାରୁନାହିଁ, କିନ୍ତୁ ସେହିଭଳି ଭାବରେ ଯୋଗ୍ୟତା ହେଲେ ଆମେ ଦେଖିପାରିବା। ତେଣୁ ଧ୍ରୁବ ଭଗବାନଙ୍କୁ ହୃଦୟ ଭିତରେ ଦେଖୁଥିଲେ। ତେଣୁ ଭଗବାନ କ'ଣ କଲେ ନା, ତାଙ୍କ ହୃଦୟରୁ ନିଜକୁ ହଟେଇଦେଲେ। ଧ୍ରୁବ ଯେତେବେଳେ ଦେଖିଲେ ଭଗବାନଙ୍କୁ ଦେଖିପାରିଲେ ନାହିଁ, ସେ ବିଚାର ଦେଇକି ଯେଉଁ ଚକୁ କରିଦେଲେ, ଯାହାଙ୍କୁ ହୃଦୟ ଭିତରେ ଦେଖୁଥିଲେ ତାଙ୍କୁ ସାମ୍ନାରେ ଦେଖିଲେ, ସେଇ ଭଗବାନ ହରିକୁ ଦେଖିଲେ। ଇଏ ହେଉଛନ୍ତି କୃଷ୍ଣଗର୍ଭ। ଭଗବାନ କୃଷ୍ଣଙ୍କ ପୁତ୍ର ରୂପରେ ଆସିଥିଲେ, କୃଷ୍ଣଗର୍ଭ ତାଙ୍କ ନାମ ଥିଲା। ସେ କୃଷ୍ଣଗର୍ଭ ଭଗବାନ ତାଙ୍କୁ କହିଲେ, ପୁତ୍ର, କ'ଣ ତୋର ଆବଶ୍ୟକତା ରହିଛି କହ, ମୁଁ ତୋର ଇଚ୍ଛାକୁ ପୂରଣ କରିବି। ଯଦି ଧ୍ରୁବ ବହୁତ ବଡ଼ ଅର୍ଥ କାମନା କରୁଥିଲେ, ବହୁତ ବଡ଼ ରାଜ୍ୟ ଚାହୁଁଥିଲେ, କିନ୍ତୁ ଭଗବାନଙ୍କୁ ଦେଖିଲା ପରେ, ତପସ୍ୟା ଇତ୍ୟାଦି କଲା ପରେ ତାଙ୍କର ମନ ବଦଳିଗଲା। ସେ କହିଲେ, ପ୍ରଭୁ, ମୁଁ ବର୍ତ୍ତମାନ ଅନୁଭବ କରୁଛି ଯେ ମୁଁ କେତେ ଖଣ୍ଡ କାଚର ଅନ୍ୱେଷଣରେ ଆସିଥିଲି, କିନ୍ତୁ ଆପଣଙ୍କୁ ପ୍ରାପ୍ତ ହେଲି, ଦିବ୍ୟ ରତ୍ନ ପ୍ରାପ୍ତ ହେଲି। ପ୍ରଭୁ ସ୍ୱାମୀ କୃତାର୍ଥ ସିଂ ବରଂ ନ ଯାଆତେ, ପ୍ରଭୁ ମୋର ଆଉ କୌଣସି ବର ଦରକାର ନାହିଁ। କିନ୍ତୁ ଯେହେତୁ ତାଙ୍କର ବର କାମନା କରୁଥିଲେ, ତେଣୁ ଭଗବାନ ତାଙ୍କୁ କହିଲେ, ଧ୍ରୁବ ଲୋକ ବିରାଟ ବଡ଼ ଲୋକ ରହିଛି, ଏ ପର୍ଯ୍ୟନ୍ତ ସେଟା ରହିଛି, ବହୁତ ଜାଗା ପ୍ରଳୟରେ ମଧ୍ୟ ସେ ଧ୍ୱଂସ ହୁଏ ନାହିଁ, ଧ୍ରୁବ ଲୋକ ଏଭଳି ରହିଛି। ସମୁଦ୍ରରେ ଜାହାଜ ଯେତେବେଳେ ନାବିକମାନେ ଜାହାଜ ଚଳାନ୍ତି, ସେତେବେଳେ ଧ୍ରୁବ ଲୋକ ହେଉଛି ଉତ୍ତର ଦିଗରେ ରହିଛନ୍ତି, ଉତ୍ତର ଦିଗରେ ଧ୍ରୁବ ତାରା ରହିଛି, ସେଇଟାକୁ ଦେଖିକି ତାଙ୍କ ଜାହାଜ ଚଳାନ୍ତି ସେମାନେ। ଏଇଭଳି ଭାବେ ଧ୍ରୁବ ରହିଛନ୍ତି, ତାଙ୍କ ଚାରିପଟେ ଆମର ସପ୍ତର୍ଷି ରହିଛନ୍ତି। ପ୍ରତି ମନୁଙ୍କ ସମୟରେ ଆଜି ଆମେ ସକାଳେ କହୁଥିଲୁ, ସପ୍ତର୍ଷିକୁ ଚେଞ୍ଜ ହୁଅନ୍ତି, ପରିବର୍ତ୍ତିତ ହୁଅନ୍ତି, ସେମାନେ ସେଇ ଧ୍ରୁବଙ୍କର ଯେଉଁ ରହିଛି ତାରା ରହିଛି ଧ୍ରୁବ ଲୋକ ତାକୁ ପ୍ରଦକ୍ଷିଣ କରନ୍ତି ସବୁବେଳେ ସପ୍ତର୍ଷି ମଣ୍ଡଳ ରହିଛି ଉତ୍ତର ଦିଗରେ ରହିଛି ଆପଣ ଦେଖିବେ ଗୋଟେ କୋଶ୍ଚିନ୍ ମାର୍କ ଭଳିଆ ରହିଛି ସେ ସପ୍ତର୍ଷି ମଣ୍ଡଳ ସେଇଠି ଧ୍ରୁବ ସେଠି ରହିଛନ୍ତି ତେଣୁ ଏହିଭଳି ଭାବରେ ଧ୍ରୁବ ରହିଛନ୍ତି ଯାହାର ଯାହା ଆବଶ୍ୟକତା ରହିଛି ମଧ୍ୟ ଯଦି ଭଗବାନଙ୍କ ସ୍ଥାନରେ ଯିବା ଭଗବାନ ସେଇଟା ପୂରଣ କରିବେ ଆର୍ଥ ଜିଜ୍ଞାସୁର ଅର୍ଥାତ୍ ଜ୍ଞାନୀ ଚ ଭରତ ସବ ଜ୍ଞାନୀ ଏଇ ଚାରି କୁମାର କଥା ମୁଁ କହିଥିଲି ସେମାନେ ଜ୍ଞାନୀ ଥିଲେ କିନ୍ତୁ ସେମାନେ ଯେତେବେଳେ ବୈକୁଣ୍ଠ ଲୋକକୁ ଗଲେ ସେମାନେ ଭଗବାନ ଦର୍ଶନ କଲେ ସେମାନେ ଭଗବାନ ଭକ୍ତ ହୋଇଗଲେ ଏହିଭଳି ଭାବରେ ଚାରି ପ୍ରକାର ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ଏହିଭଳି ଭାବରେ ଭଗବତ ଗୀତାରେ ବହୁତ କଥା ରହିଛି ଆମ କଥା ପ୍ରସଙ୍ଗରେ ଦୁଇ ଚାରିଟି କଥାକୁ ଆମେ ଉଦ୍ଧାର କଲୁ ଆମର ଆଠଟା ହୋଇଗଲା ଆମକୁ କୁହାଯାଇଥିଲା ଘଣ୍ଟାଟି କହିବା ପାଇଁ ତେଣୁ ଆମ କଥାକୁ ଟିକେ ସମୟ ପୂର୍ବରୁ ପଚାରିବା ଆମ କଥା କିଛି ବୁଝିହେଲା ନା ନାହିଁ ଆମର କିଛି ଦୁର୍ବଳ ତ୍ରୁଟି ରହିଛି ତାକୁ ଆମେ କହିପାରନ୍ତି କିଛି ପ୍ରଶ୍ନ ଯଦି ରହିଛି ପଚାରିପାରନ୍ତି ନହେଲେ ଆମ କଥା ବିଶ୍ରାମ କରା ତମା ହୋଇଗଲା ଜୟ ଶ୍ରୀମଦ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୋଲକୁନ୍ଦ କି ଗୋପୀ ମହାନ୍ତି।